ଷ୍ଟେସନ ଗାନ୍ଧୀଟିକ ୱେଷ୍ଟବେଙ୍ଗଲ ଉପରେ ରହିଛି, ଯେମିତିକି ପାଖାପାଖି 22.6 degrees ନର୍ଥ ଲାଟିଚ୍ୟୁଡ଼ ଏବଂ ଲଞ୍ଜିଚ୍ୟୁଡ଼ 87.8 degrees ଇଷ୍ଟରେ ରହିଛି। ଆଉ ଏହା ପଶ୍ଚିମ ଦିଗକୁ ଧୀରେ ଧୀରେ ଗତି କରିବା ସହିତ ଏହାର ଇଣ୍ଟେନ୍ସିଟି ମାନେ ତୀବ୍ରତା ମେଣ୍ଟେନ୍ ରହିବ ଆଜି ସନ୍ଧ୍ୟାବେଳ ପର୍ଯ୍ୟନ୍ତ, ଆଜ୍ ଏ ଡିପ୍ ଡିପ୍ରେସନ। ତା ପରବର୍ତ୍ତୀ 48 ଘଣ୍ଟାରେ ଏ ସିଷ୍ଟମଟି ଦୁର୍ବଳ ହୋଇ ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ରହିଛି। ଆଉ ଏବଂ ଏହା ପଶ୍ଚିମ ଦିଗକୁ କ୍ରସ୍ କରିବ ଝାଡ଼ଖଣ୍ଡ ଏବଂ ନର୍ଥ ଛତିଶଗଡ଼ ଦେଇକି। ଏହି ସିଷ୍ଟମ ପ୍ରଭାବରେ ଏହି ସିଷ୍ଟମଟା ମୋଷ୍ଟଲି ଏଇଠି ଅଛି ପାଖାପାଖି, ତାର ମୁଭମେଣ୍ଟ ମୋଷ୍ଟଲି ୱେଷ୍ଟୱାର୍ଡ଼ ରହିବ। ଏହି ସିଷ୍ଟମ ପ୍ରଭାବରେ ଆମର ମୟୂରଭଞ୍ଜ ବାଲେଶ୍ୱର ଇତ୍ୟାଦି ଜିଲ୍ଲାମାନଙ୍କରେ ବର୍ଷା ରହିବ, ରାଜ୍ୟରେ କିଛି କିଛି ସ୍ଥାନରେ ବର୍ଷା ରହିବ। ମୋଷ୍ଟଲି ଆଜି ପାଇଁ ଆଗାମୀ 24 ଘଣ୍ଟା ପାଇଁ ହାଲକାରୁ ମଧ୍ୟମ ଧରଣର ବର୍ଷା ଅଧିକାଂଶ ସ୍ଥାନରେ ହେବା ସହିତ ନର୍ଥ ଓଡ଼ିଶା ଉତ୍ତର ଓଡ଼ିଶାରେ ଅଧିକାଂଶ ସ୍ଥାନରେ ହେବା ସହିତ ପ୍ରବଳ ଅତି ପ୍ରବଳ ଏବଂ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି କେଉଁଝର, ସୁନ୍ଦରଗଡ଼ ଏବଂ ବାଲେଶ୍ୱର ଜିଲ୍ଲାରେ। ତା ସହିତ ପ୍ରବଳ ବର୍ଷା ଗୋଟେ କିମ୍ବା ଦୁଇଟା ସ୍ଥାନରେ ହେବାର ସମ୍ଭାବନା ରହିଛି, ଯେମିତିକି ଝାରସୁଗୁଡ଼ା, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲ୍ଲାରେ। ତାପରବର୍ତ୍ତୀ 16 ତାରିଖରେ ଅଧିକାଂଶ ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ରହିବ ଆମର ଉତ୍ତର ଓଡ଼ିଶାରେ, କିନ୍ତୁ ଦକ୍ଷିଣ ଓଡ଼ିଶାରେ କିଛି କିଛି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ରହିବାର ସମ୍ଭାବନା ରହିଛି। ତା ସହିତ ପ୍ରବଳ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଗୋଟେ କିମ୍ବା ଦୁଇଟା ସ୍ଥାନରେ, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ। ତା ସହିତ ପ୍ରବଳ ବର୍ଷା ଗୋଟେ କିମ୍ବା ଦୁଇଟି ସ୍ଥାନରେ ହେବାର ସମ୍ଭାବନା ଅଛି, ଯେମିତିକି ବରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ଅନୁଗୁଳ, କେଉଁଝର ଜିଲ୍ଲାରେ। ଏହା ସହିତ ଆମର ଫିସରମ୍ୟାନ୍ ୱାର୍ଣ୍ଣିଂ ରହିବ ମତ୍ସ୍ୟଜୀବୀମାନଙ୍କୁ, କାରଣ 15 ତାରିଖରେ ଯିବାକୁ ମନା ଅଛି ଏବଂ 16 ତାରିଖ ସକାଳ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ଆମର ଉତ୍ତର ଓଡ଼ିଶା କୋଷ୍ଟକୁ ଯିବାକୁ ମନା ରହିଛି। ଆଉ ଆମର ପୋର୍ଟ ପାଇଁ, ନର୍ଥ ଓଡ଼ିଶା କୋଷ୍ଟ ପାଇଁ ପୋର୍ଟ ପାଇଁକା, ଯେମିତି ପାରାଦ୍ୱୀପ ଆଉ ଧମରା ପୋର୍ଟରେ ଲୋକାଲ କସ୍ନାରୀ ସିଗ୍ନାଲ ନମ୍ବର 3 ରହିବ। ନମସ୍କାର।